ମୁଁ 29 ନମ୍ବର ୱାର୍ଡ଼ର ଜଣେ ଗୋଦାମ ସାହିର SSC ମେମ୍ବର। SSC ମେମ୍ବର ହିସାବରେ ଆମର ଜଳ ପରିମଳ ଉପରେ ଯେଉଁ ସବୁ ବୈଠକ ଏଠାରେ ଅନୁଷ୍ଠିତ ହୁଏ ସେଥିରୁ ଆମେ ଯାହା ଶିଖିଛୁ, ତଳସ୍ତରରେ ଓଭରଫ୍ଲୋ କରୁଥିବା ଟଏଲେଟ୍ ଗୁଡ଼ିକ ଦୁର୍ଗନ୍ଧମୟ ହୋଇଯାଏ, ତେଣୁ ସେଗୁଡ଼ିକୁ ଆମେ 24 ଘର ଲିଷ୍ଟ ଆଉଟ୍ କରିଛୁ। ଆଉ ଲିଷ୍ଟ ଆଉଟ୍ କରି ସେମାନଙ୍କୁ କେମିତି ବର୍ଷା ଦିନ ପୂର୍ବରୁ ସଜାଗ ରହିବେ ଏବଂ ତାକୁ BMC ଗାଡ଼ି ଡାକି ଭଲସେ ସଫା କରିବେ ଏବଂ ନିଜର ପରିବେଶକୁ ସୁରକ୍ଷିତ ରଖିବେ ଆଉ ନିଜେ ସୁରକ୍ଷିତ ରହିବେ, ତାହା ଆମେ କମିଟିରେ ସ୍ଥିର କରିଛୁ। ତେଣୁ ସେଇ କାମ କେମିତି ହେବ ସେମାନଙ୍କୁ ବୁଝାଇ ଦିଆଯାଇଛି ଆଉ ସେମାନେ ନିଜ ନିଜ ଟଏଲେଟ୍ ଗୁଡ଼ିକ ବର୍ଷା ଦିନ ପୂର୍ବରୁ ନିଶ୍ଚୟ ସଫା କରିବେ ଏବଂ ପରିବେଶକୁ ସଫା ରଖିବେ।